ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଜନ କୃତାଞ୍ଜଳି ତ୍ରିପାଠୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୁକର ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 114 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଦେଇ ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତି ରାଜ୍ୟ କ୍ୟାବିନେଟ୍ର ଗୋଟିଏ ବୈଠକ ଭୁବନେଶ୍ୱର ଲୋକସେବା ଭବନର ଗଲାକାଲି ହୋଇଯାଇଛି। ବୈଠକଟି 6ଟା ବିଭାଗର 7ଟା ପ୍ରସ୍ତାବ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାକେ କ୍ୟାବିନେଟ୍ଟି ପାରିତ କରାଯାଇଛି। 5 ବର୍ଷରେ ଏହି ଯୋଜନାଟି 1,423,47,00,000 ଟଙ୍କା ଖର୍ଚ୍ଚ ହେବା। ରାଜ୍ୟର ଦୁଗ୍ଧ ଉତ୍ପାଦନକେ ବଢ଼ାବାର ସଙ୍ଗେ 15,47,837 ଜଣ ଦୁଗ୍ଧ ଚାଷୀ ଏହି ଯୋଜନାଟି ଉପକୃତ ହେବେ। ସେମାନଙ୍କର ଆୟ ବିଲ୍ ବଢ଼ବା। ସେନ୍ତା ଓଡ଼ିଶା ହାଇକୋର୍ଟ କର୍ମଚାରୀଙ୍କ ଲାଗି କଟକ ସିଡିଏ ସେକ୍ଟର 13 550ଟା କ୍ୱାର୍ଟର୍ସ ତିଆରି କରାଯିବା। ଇତାର ସଙ୍ଗେ କମ୍ୟୁନିଟି ହଲ୍ ଆର୍ ଖେଲପଡ଼ିଆ ତିଆରି ଲାଗି କ୍ୟାବିନେଟ୍ଟି ନିଷ୍ପତ୍ତି ନିଆଯାଇଛି। ଏଥିଲାଗି 220,40,00,000 ଟଙ୍କା ଖର୍ଚ୍ଚ ହେବାର୍କେ ଥିବାର ବେଲେ ଏହି କାମକେ 30 ମାସ ଭିତରେ ସାରବାର୍କେ ଲକ୍ଷ୍ୟ ରଖାଯାଇଛି। ସେନ୍ତା ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ବିଭାଗ ତରଫ ଆଗତ ହୋଇଥିବା ଘରୋଇ କଣ୍ଟ୍ରୋଲ ଡିଲରମାନଙ୍କର କାର୍ଯ୍ୟକାଳ ସମିଆ 2026 ମାର୍ଚ୍ଚ ମାସ ତକ ବଢ଼ାଯାଇଛି। ରାଜ୍ୟ ସାଧାରଣ ବଣ୍ଟନ ବ୍ୟବସ୍ଥା ମୋଟ 11,903 ସୁଲଭ ଦର ଦୋକାନ ଜରିଏ ଚାଲିଛି। ଇତାର ଭିତରେ 5,292 ବେସରକାରୀ ଡିଲର ଆର୍ ବାକି ସବୁ ଆନୁଷ୍ଠାନିକ ଖାଉଟି ଡିଲର ଅଛନ୍। ଭୁବନେଶ୍ୱର ଲୋକସେବା ଭବନର 2 ଦିନ ଧରିକରି ଚାଲିଥିବା ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀ ଗଲାକାଲ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି 2 ଦିନିଆ ଅଧିବେଶନ ପ୍ରଶାସନକେ ଅତ୍କା କ୍ରିୟାଶୀଳ କରବାର୍ତି ସାହାଯ୍ୟ କରବା। 24 ବର୍ଷ ଧରିକରି ଅଧିକାରୀମାନେ ଗୋଟିଏ ପ୍ରକାର କାର୍ଯ୍ୟଶୈଳୀ ଚାଲିଥିବାରୁ ଏଛେ ନୂଆ କାର୍ଯ୍ୟଶୈଳୀ ଅପନାବାର୍ତି କେତେ ସମସ୍ୟା ଦେଖାଦେଇପାରେ। ହେଲେ ସବୁ ଅଧିକାରୀମାନେ ହେଉଛନ୍ତି ଦକ୍ଷ ଆଉ ସମ୍ପୂର୍ଣ୍ଣ ଭାବେ ବୃତ୍ତିଗତ ପ୍ରଶାସକ। ହେଥିଲାଗି ସରକାରଙ୍କର ଆଭିମୁଖ୍ୟ ଆଉ ଲକ୍ଷ୍ୟକେ ନଜର ରଖିକରି ଅଧିକାରୀମାନେ ନିଜ ନିଜର ସ୍ତରତେ କାମ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶ କରିଛନ୍ତି। ମାଓ ମୁକାବିଲା କ୍ଷେତ୍ରରେ ଓଡ଼ିଶା ପୁଲିସ୍ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ରାଜ୍ୟ ପୁଲିସ୍ ଆଉ କେନ୍ଦ୍ରୀୟ ସୁରକ୍ଷା ବଳର ମିଳିତ ସହଯୋଗଟି ଓଡ଼ିଶାକେ ମାଓ ହିଂସାନୁ ମୁକ୍ତ କରାଯାଇପାରିଛି ବୋଲି ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନର ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କର ମିଳିତ ସମ୍ମିଳନୀଟି ଶ୍ରୀ ଖୁରାନିଆ କହିଛନ୍ତି ଯେ ଏଛେନ୍ କେତେଟା ଜିଲ୍ଲାନ ମାଓବାଦୀମାନଙ୍କର ଗତିବିଧି ଲକ୍ଷ୍ୟ କରାଯାଉଛି। ସେ ଜିଲ୍ଲାମାନଙ୍କେ ତୃଣମୂଳ ସ୍ତରତେ ଜିଲ୍ଲାପାଳ ଆଉ ଏସ୍ପିମାନେ ମିଳିତ ଭାବେ କାମ କଲେ ଏହି ସମସ୍ୟାକେ ରୋକାଯାଇପାରବା। ଭୁବନେଶ୍ୱର ୟୁନିଟ୍ 5 ଆଇବାକାଲ ହେବାର୍କେ ଥିବା ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ବନ୍ଦ ରହିବା। ମୁଖ୍ୟମନ୍ତ୍ରୀଙ୍କର ଅଲଗା ଗୁରୁତ୍ୱପୂର୍ଣ୍ଣ ସରକାରୀ କାମ ଥିବାରୁ ଆଇବାକାଲ ଅଭିଯୋଗ ପ୍ରକୋଷ୍ଠକେ ବନ୍ଦ ରଖାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଲୋକମାନଙ୍କୁ ଖବରକାଗଜ ଜରିଏ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ମିଳିଛି। ହୃତ୍ପିଣ୍ଡ କି ହାର୍ଟ ଦିବସ ହୃଦ୍ରୋଗ ବିଷେତି ଲୁକ୍କୁ ସଚେତନ କରବାର୍ ଲାଗି ଆଜିର ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ହେ। ଇଥର ବିଶ୍ୱ ହୃତ୍ପିଣ୍ଡ ଦିବସର ବାର୍ତ୍ତା ହେଉଛି ହୃତ୍ପିଣ୍ଡର ଉତ୍ତମ ବ୍ୟବହାର। ଉଚ୍ଚ ରକ୍ତଚାପ, ମଧୁମେହ, ଅତ୍ୟଧିକ କୋଲେଷ୍ଟ୍ରଲ, ମୋଟାପନ, ମାନସିକ ଦୁଶ୍ଚିନ୍ତା, ଧୂମପାନ, କମ୍ ପରିଶ୍ରମ ଆର୍ ବଦଲୁଥିବା ଜୀବନଶୈଳୀ ଲାଗି ଲୋକମାନେ ହୃଦ୍ରୋଗଥି ପଡ଼୍ସନ୍। ପୃଥିବୀର ଫି ବଛର 17 ମିଲିୟନ ଲୋକର ହୃଦ୍ରୋଗ ସମସ୍ୟା ଲାଗି ଜୀବନ ଯାଉଛି। ଇତୁ 80% ଲୋକ ମଧ୍ୟମ ଆଉ କମ୍ ଆୟ କରବାର ଦେଶମାନଙ୍କର ଆନ୍। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫ 1997 ହୃତ୍ପିଣ୍ଡ ଦିବସ ପାଳନ କରାଯାଉଛି। ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଆର୍ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ତରଫ ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଆଉ ଚିକିତ୍ସାଳୟ ପ୍ରେକ୍ଷାଳୟନ 7ମ ରାଷ୍ଟ୍ରୀୟ ପୋଷଣ ମାସ 2024 କାର୍ଯ୍ୟକ୍ରମ ଗଲାକାଲି ହୋଇଯାଇଛି। ଏଥି ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡକ୍ଟର ମିନତୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ବତଟ ରେଳପଥ ତରଫ ଭିନ୍ ଭିନ୍ ରେଳ ଷ୍ଟେସନର ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଚାଲିଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଭୁବନେଶ୍ୱର ରେଳ ଷ୍ଟେସନର ଗଲାକାଲି ହୋଇଥିବା ଜନଭାଗିଦାରୀ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସେନ୍ତା ଅତିରିକ୍ତ ମହାପ୍ରବନ୍ଧକ ମହେଶ କୁମାର ବେହେରା ପୁରୀ ରେଳ ଷ୍ଟେସନର ହୋଇଥିବା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସଙ୍ଗେ ସ୍ୱଚ୍ଛତା ଉପରେ ଲୋକଙ୍କୁ ସଚେତନ କରାଇଥିଲେ। ରାଇଜେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଇତାର ପ୍ରଭାବତି ଆଜି ସୁନ୍ଦରଗଡ଼, ନୂଆପଡ଼ା ସହିତ ନଅଟା ଜିଲ୍ଲାର ଧୁକାଗଡ୍ଡି ସହିତ ବର୍ଷା ହୋଇପାରେ। ଇତାକି ନେଇକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ କରାଯାଇଛି। ଏଚିନି ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରବେ ରାତି 7:02। ଜୁହାର।